ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର କୃଷି ଶିକ୍ଷା ସଦନ ଓୟୁଏଟି ଠାନେ ଆଇ ଚଲତି 2026-27 ରବି ଋତୁ ଲାଗି ସିଏମ୍ କିଷାନ ସାହାଜ ଟଙ୍କା ହସ୍ତାନ୍ତର କରିବେ। 41 ଲକ୍ଷ ନୁ ଅଧିକା କ୍ଷୁଦ୍ର ଓ ନାମମାତ୍ର ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ ଚାଷୀ ଆଉ ଭୂମିହୀନ କୃଷକ ପରିବାର ଇଥୁ ଲାଭ ପାଇବେ। 833 କୋଟି ନୁ ଅଧିକା ଟଙ୍କାର ଆର୍ଥିକ ସାହାଯ୍ୟ ଡିବିଟି ଜରିଏ ଚାଷୀମାନଙ୍କର ଏକାଉଣ୍ଟକେ ଦିଆଯିବା। ସକାଳ 11:30 ହେବାର୍କେ ଥିବା କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ସହିତ ସାଂସଦ ଆଉ ବିଧାୟକମାନେ ଉପସ୍ଥିତ ରହିବେ। ସପ୍ତଦଶ ବିଧାନସଭାର 7 ନମ୍ବର ଅଧିବେଶନ ଆଇବା 22 ତାରିଖ ନୁ ମୂଲ ହେବା। ଏ ବାବଦ ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ବାହାରିଛି। 3 ଅକ୍ଟୋବର ତକ ଅଧିବେଶନ ଚାଲବା। ଇଥି 8 ସରକାରୀ ଆଉ ଗୋଟିଏ ବେସରକାରୀ କାର୍ଯ୍ୟଦିବସକେ ମିଶାଇକରି ମୋଟ 9 କାର୍ଯ୍ୟଦିବସ ରହିଛି। 26 ଆଉ 27 ତାରିଖ ସରକାରୀ ଛୁଟି ଲାଗି ଗୃହକାର୍ଯ୍ୟ ବନ୍ଦ ରହିବା। ସେନ୍ତା 2 ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଲାଗି ବିଲ୍ ଗୃହକାର୍ଯ୍ୟ ବନ୍ଦ ରହିବା ବୋଲି ବିଜ୍ଞପ୍ତି ନୁ ଜଣାପଡ଼ିଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନତି ମୂଲ ହେବାର୍କେ ଥିବା 4 ନୂଆ କଲେଜର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସମୀକ୍ଷା କରିଛନ୍। ଏଥିଲାଗି ଆଗରୁ ରାଜ୍ୟ ସରକାର ଅନୁମୋଦନ ଦେଇଥିଲେ। ସେଥିଭିତରୁ ସମ୍ବଲପୁରର ପ୍ରାଣୀ ଚିକିତ୍ସା ଓ ପ୍ରାଣୀପାଳନ ମହାବିଦ୍ୟାଳୟ, ସୁବର୍ଣ୍ଣପୁରର ମତ୍ସ୍ୟ ମହାବିଦ୍ୟାଳୟ, ବଲାଙ୍ଗୀର ଆଉ ମୟୂରଭଞ୍ଜର ନୂଆ କୃଷି ମହାବିଦ୍ୟାଳୟ ସ୍ଥାପନା ହେବା। ଏହି 4 ମହାବିଦ୍ୟାଳୟର ଡିପିଆର୍ ପ୍ରସ୍ତୁତି, ସ୍ଥାୟୀ ଆଉ ଅସ୍ଥାୟୀ କ୍ୟାମ୍ପସ୍ ବଛା ହେବାର ସହିତ 50 କୋଟି ଟଙ୍କାର ବଜେଟ୍ ଆବଣ୍ଟିତ ହୋଇସାରିଛି। ମୟୂରଭଞ୍ଜ କଲେଜ ଲାଗି 33 ପଦବୀ ତିଆରି ହୋଇଛି। ଚଲତି ବଛର 60 ଛାତ୍ରଛାତ୍ରୀ ଏଥି ନାଁ ଲେଖିଛନ୍। ବାକି 3 କଲେଜର ଆଇବା ବଛରୁ ନାଁ ଲେଖା ମୂଲ ହେବ। ବୈଠକଟି କୃଷି ଓ ମତ୍ସ୍ୟ ବିଭାଗ ସଚିବ, କୁଳପତି ଓ 4 ଜିଲ୍ଲାର ଜିଲ୍ଲାପାଳ ଆଭାସୀ ଜରିଏ ଯୋଗ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଏମ୍ଏସ୍ଏମ୍ଇ ଗ୍ଲୋବାଲ୍ ମାର୍ଟ ପୋର୍ଟାଲ୍ଥି ଓଡ଼ିଶା ରାଜ୍ୟ ଇ ପ୍ରଦର୍ଶନୀ ଉନ୍କୋଚନ କରିଛନ୍। ଇଟା ଓଡ଼ିଶାର ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗମାନଙ୍କର କାର୍ଯ୍ୟଦକ୍ଷତାକେ ଦର୍ଶାବାର ସହିତ ଜାତୀୟ ଅନ୍ତର୍ଜାତୀୟ ବଜାରଥି ପ୍ରବେଶ ସୁବିଧା ଯୋଗାବାର ଲାଗି ଗୋଟିଏ ଖାସ୍ ଡିଜିଟାଲ୍ ମଞ୍ଚ ହେବା। ଇଟା ଓଡ଼ିଶାର ଏମ୍ଏସ୍ଏମ୍ଇ ଯେନ୍ତାକି ଗୋଟେ ଜିଲ୍ଲା ଗୋଟେ ଉତ୍ପାଦ ସାମଗ୍ରୀ, ଜିଆଇ ଟ୍ୟାଗ୍ ଥିବା ଦ୍ରବ୍ୟ, ଶିଳ୍ପ କ୍ଲଷ୍ଟର ଆଉ କାରିଗରୀ ଉଦ୍ୟୋଗମାନଙ୍କର ଗୋଟେ ଖାସ୍ ଡିଜିଟାଲ୍ ପ୍ରଦର୍ଶନୀ ଭାବେ କାମ କରିବା। ଏହି ପଦକ୍ଷେପ ଓଡ଼ିଶାର ଏମ୍ଏସ୍ଏମ୍ଇମାନଙ୍କର ଆଖିଦୃଶିଆ କାମ, ପ୍ରତିଯୋଗିତା ଆଉ ସମାବେଶିତାକେ ବନେ ବଢ଼ାବା ବୋଲି ଆଶ କରାଯାଉଛି। ଓଡ଼ିଶା ପୁଲିସର ମୋଟ 4,195 ନୂଆ ପଦବୀକେ ମଞ୍ଜୁରୀ ମିଳିଛି। ଇଥି କନଷ୍ଟେବଲ, ଏଏସ୍ଆଇ, ହାବିଲଦାର ମେଜର, ଏସ୍ଆଇ, ଏସ୍ସି, ଅତିରିକ୍ତ ଏସ୍ପି, ଡେପୁଟି କମାଣ୍ଡାଣ୍ଟ, ପାହ୍ୟାର ଅଧିକାରୀମାନଙ୍କର ପଦବୀ ବଢ଼ାଯାଇଛି। ଏ ବାବଦ ପୁଲିସ ମୁଖ୍ୟାଳୟ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟର 36 ପୁଲିସ ଜିଲ୍ଲାର ଏହି ପଦବୀ ସଂଖ୍ୟା ବଢ଼ାଯାଇଛି। ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ପୁରାଣ ଶାସ୍ତ୍ର ଅନୁସାରେ ବୁଧ ମାସର ଅନ୍ଧାର ପଖର ଅଷ୍ଟମୀ ତିଥିନ ଭଗବାନ ଶ୍ରୀକୃଷ୍ଣ ପୂର୍ଥିନ ଜନ୍ମ ହୋଇଥିଲେ। ଶ୍ରୀକୃଷ୍ଣଙ୍କର ପବିତ୍ର ଜନ୍ମ ଉତ୍ସବ ସାରା ଦେଶ ପାଳିତ ହେଉଛି। ପୁରୀ ଶ୍ରୀମନ୍ଦିରନ ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରବାର ପରମ୍ପରାକେ ଅନୁକରଣ କରିକି ଆଜି ଖାସ୍ ନୀତିକାନ୍ତି କରାଯିବା। ବିଶେଷ ଭାବେ ଶ୍ରୀକୃଷ୍ଣଙ୍କର ଜନ୍ମନୀତି ବିଧି ଅନୁସାରେ ଶ୍ରୀମନ୍ଦିରନ ସନ୍ଧ୍ୟାଧୂପ ଶେଷ ହେବାର ଉତ୍ତରୁ କରାଯିବା। ମହାଜନ ସେବାୟତ, ଦେବକୀ ଆଉ ବସୁଦେବ ବ୍ୟସତୀ ଉପସ୍ଥିତ ରହିକରି ନିଷାଦ୍ଧତି ଜନ୍ମନୀତି କରବାର ସହିତ ନାଭିକଟା ମଣ୍ଡପଥି ପରମ୍ପରା ଅନୁସାରେ ଖାସ୍ ପୂଜାବିଧି କରିବେ। ଏଥିଲାଗି ବେଲବୁଡ଼ର 7 ବଜେନୁ ରାତିର 12 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ସେଆଡ଼େ ଶ୍ରୀମନ୍ଦିରନ ଗଲାକାଲ ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି ଜେଉଡ଼ ଭୋଗ ସହିତ ଗର୍ଭ ଉଦକ ବନ୍ଦାପନା ନୀତି ହୋଇଯାଇଛି। ବନ୍ୟପ୍ରାଣୀମାନଙ୍କର ସୁରକ୍ଷା ଓ ସେମାନଙ୍କର ଗୁରୁତ୍ୱ ଉପରେ ଲୋକମାନଙ୍କୁ ସଚେତନ କରିବା ଲାଗି ଦେଶ ଫି ବଛର 4 ସେପ୍ଟେମ୍ବର ଦିନ ଜାତୀୟ ବନ୍ୟପ୍ରାଣୀ ଦିବସ ପାଳନ କରାଯାଇଛି। ବନ୍ୟପ୍ରାଣୀମାନଙ୍କୁ ସୁରକ୍ଷା ଦିଗେ ପଦକ୍ଷେପ ନେବା ଲାଗି ଲୋକମାନଙ୍କୁ ସଚେତନ କରିବା ସାଙ୍ଗେ ବୁଝାବାରଟା ଆଜିର ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଆଏ। ଏତା ଛଡ଼ା ସ୍କୁଲ, କଲେଜ ଓ ଭିନ୍ ଭିନ୍ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ରାଜ୍ୟ ଲଘୁଚାପର ପ୍ରଭାବଥି ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆକଳନ କରାଯାଇଛି। ଆଇବା 10 ତାରିଖ ତକ ରାଜ୍ୟର କେତେଟା ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେଡ଼ା ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ବଜେ ତକ 627.50 ଫୁଟ ରହିଥିଲା। ଏହାଦେ 7 ଗେଟ୍ ଦେଇକରି ଆଉ ପାୱାର ଚ୍ୟାନେଲ ଆଉ ଭିନ୍ ଭିନ୍ କେନାଲ ଦେଇକରି ଫି ସେକେଣ୍ଡଟି ଜଳଭଣ୍ଡାରୁ 1,48,469 ଘନଫୁଟ ପାଇଁ ଛଡ଼ାଯାଉଥିବାର ବେଳେ 1,35,764 ଘନଫୁଟ ପାଇଁ ଜଳଭଣ୍ଡାର ଭିତରକେ ଆସୁଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।